वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय हरे कृष्ण अगस्त भक्त सज्जन वृंद मातृवृंद ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏହି ପବିତ୍ର ପୁରୁଷୋତ୍ତମ ମାସର ପ୍ରଥମ ଦିବସ, ତେଣୁ ଏହି ଉପଲକ୍ଷେ ଆମର ଇସ୍କନ ବୁର୍ଲା ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ଏହି ସକାଳେ ଆପଣମାନେ ଶୁଣିଲେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ରାମାୟଣର ବାଲ୍ୟକାଣ୍ଡର କଥା ସେପା ସନ୍ଦୀପନୀ ମୁଣ୍ଡୁ କହିଲେ। ତେଣୁ ସନ୍ଧ୍ୟାବେଳେ ଆମର ଶୁକ ସୂତ ଏବଂ ସୌନକ ସମ୍ବାଦ ଏହି ଚାରି ଦିନ ରଖାଯାଇଛି, ଆମେ ଏହି ବିଷୟରେ କହିବା। ଯଦିଓ ସୁତ ସୌନକ ସମ୍ବାଦ ସମଗ୍ର ପୁରା ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଅଛି, କିନ୍ତୁ ଆମେ ମୁଖ୍ୟତଃ ଭାବରେ ଆମର ଯେଉଁ ଛଅଟି ପ୍ରଶ୍ନ ରହିଛି ସେହି ପ୍ରଶ୍ନଟିକୁ ଆଲୋଚନା କରିବା। ତେଣୁ ଆଜି ଆପଣମାନେ ଶୁଣୁଥିଲେ କିଭଳି ଭାବରେ ଶିବା ସନ୍ଦୀପନୀ ମନରୁ କହୁଥିଲେ, ଆମେ ଯେଉଁ କଥା ଶୁଣିବା ତାହାର ମହାତ୍ମା ଜାଣିବାର ଅଛି। ତେଣୁ ଏଇ ଯେଉଁ ଭାଗବତମର ମହାତ୍ମା ସେଭଳି ଭାବରେ ଅନେକ ରହିଛି, ଆମେ ଖାଲି ଗୋଟିଏ କଥା କହିବା। ବ୍ୟାସଦେବ ଯିଏକି ସମଗ୍ର ବୈଦିକ ଶାସ୍ତ୍ରକୁ ରଚନା କଲେ, ସମଗ୍ର ବୈଦିକ ଶାସ୍ତ୍ରକୁ ରଚନା କରିକି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ, ତେଣୁ ଏହି ଶ୍ରୀମଦ୍ ଭାଗବତଙ୍କୁ ରଚନା କଲା ପରେ ସେ ଯାଇ ଶାନ୍ତି ପ୍ରାପ୍ତ ହେଲେ। ତେଣୁ ଏହି ଭାଗବତ ମହିମା ଆମେ କ'ଣ କହିବା, ସିବା ଆମର ଯେଉଁ ରହିଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ସମଗ୍ର ପୃଥିବୀର ଲାଇବ୍ରେରୀରୁ ବା ଗ୍ରନ୍ଥାଗାରରୁ ସବୁକିଛି ଗ୍ରନ୍ଥ ନଷ୍ଟ ହୋଇଗଲେ ମଧ୍ୟ କିଛି ଅସୁବିଧା ନାହିଁ ଯଦି ଭାଗବତମ ଅଛନ୍ତି। ଏଇଥିରେ ଆମେ ଜାଣିବା ଭାଗବତମର ମହାତ୍ମ୍ୟ। ଆମେ ଶ୍ରୀ ଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ ଭାଗବତ କଥା କୁହନ୍ତି, ଅଧଘଣ୍ଟାଟେ ସେ ତାର ମହିମାକୁ ଗାନ କରନ୍ତି, ପ୍ରତିଦିନ ପ୍ରତିଦିନ ଗାନ କରନ୍ତି। କିନ୍ତୁ ଯାହା ହଉ ଆମର ସମୟ ସ୍ୱଳ୍ପ ରହିଛି, ଆମେ ଖାଲି ଏଇ ଗ୍ରନ୍ଥ ର ମହାନତା ଯେଉଁ ରହିଛି ଆମେ ଖାଲି ଏତିକି କହିବା ଯେ ଯେଉଁମାନେ ଏଇ ଭାଗବତ ଶ୍ରବଣ କରୁଛନ୍ତି ସେମାନେ ବହୁତ ବଡ଼ ଭାଗ୍ୟବାନ। ଏତେ କମ୍ ଭାଗ୍ୟବାନ ଜୀବଙ୍କ ପାଖରେ ଏସବୁ ମିଳେ ନାହିଁ ଭାଗବତ ଭଳି ଶାସ୍ତ୍ର, ଏଭଳି ଶାସ୍ତ୍ର ରହିଛି। ଦେଖନ୍ତୁ ଯେଉଁ ଆରମ୍ଭ ହେଇଛି ମୋ ସୌନକ ଋଷି ଆଉ ସୁତ ଗୋସ୍ୱାମୀ ଯେଉଁ ନୈମିଶାରଣ୍ୟରେ କଥା ଆରମ୍ଭ ହେଇଛନ୍ତି, ଏ କଥା କେବେ ଆରମ୍ଭ ହେଲା ନା, ପ୍ରଥମେ ଭାଗବତ କହିଥିଲେ ସୁଖଦେବ ଗୋସ୍ୱାମୀ। ସୁଖଦେବ ଗୋସ୍ୱାମୀ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନ ଚାଲିଯିବାର 30-35 ବର୍ଷ ପରେ ଏ କଥା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଥିଲେ। 30 ବର୍ଷ ପରେ ଏଇଟା କହିଥିଲେ କେଉଁଠି ନା ହରିଦ୍ୱାର ସୁକର୍ତ୍ତାର, ସେଇଠି କହିଥିଲେ ପ୍ରଥମ ପାଇଁ ପ୍ରକାଶିତ ହେଲା ଭାଗବତମ, ସମଗ୍ର ମାନବ ସମାଜ ପାଇଁ ଏ ପ୍ରଦାନ କରାଗଲା ଏ ଭାଗବତମ। ତେଣୁ ଆପଣମାନେ ଜାଣନ୍ତି କିଭଳି ଭାବେ ପରୀକ୍ଷିତ ମହାରାଜ ଅଭିଶପ୍ତ ହୋଇଗଲେ ଏବଂ ସୁଖଦେବ ଗୋସ୍ୱାମୀ ତାଙ୍କୁ ଭାଗବତ କହିଲେ। ତେଣୁ ଏ ଭାଗବତମ ଶାସ୍ତ୍ର ଏଭଳି ରହିଛନ୍ତି, ତାର 200 ବର୍ଷ ପରେ ଏଇ ସୁତ ଗୋସ୍ୱାମୀ କହୁଛନ୍ତି ସୌନକ ଋଷିଙ୍କୁ, 200 ବର୍ଷ ପରେ କଳିଯୁଗର ଆରମ୍ଭର କଥା। ତେଣୁ ଆଜି ଆପଣ ସକାଳେ ଯେଉଁ ଶୁଣୁଥିଲେ ଇଏ ଦ୍ୱାପର ଯୁଗର ପୂର୍ବ କଥା, ତ୍ରେତା ଯୁଗର ସମୟର କଥା, ମହର୍ଷି ବାଲ୍ମୀକି ରଚନା କରିଥିଲେ ଯେଉଁ ରାମାୟଣ, ସେ ସମୟରେ ଭଗବାନ ରାମଚନ୍ଦ୍ରଙ୍କର ଆବିର୍ଭାବ ହୋଇନଥିଲା। ତାପରେ ଆସିକରି ଭଗବାନ ରାମଚନ୍ଦ୍ର ଆସିକରି ସେଇଭଳି ଭାବରେ ଯାହା ବାଲ୍ମୀକି ରଚନା କରିଥିଲେ ସେଇଭଳି ଭାବରେ ସେ ତାଙ୍କର ଲୀଳା କଲେ, ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଲୀଳା। ସେଇଭଳି ଭାବରେ ଭାଗବତମରେ ଯେଉଁ ଭଗବାନ ପୁରୁଷୋତ୍ତମଙ୍କ ଲୀଳା ଆମେ ଶୁଣିବା, ଏ ବ୍ରହ୍ମାଙ୍କର ରଚିତ ଅଜଲିପି ସବୁ ରହିଛି, ବ୍ରହ୍ମା ରଚନା କରିଛନ୍ତି ଏବଂ ଭଗବାନ ସେହି ଅନୁସାରେ ସବୁ ଲୀଳା କରିଛନ୍ତି, ଲୀଳା ପୁରୁଷୋତ୍ତମ। ତେଣୁ ଆମକୁ ସୌଭାଗ୍ୟ ମିଳିଲା, ଆମକୁ ଚିନ୍ତା କରିନଥିଲେ ଆମେ କଥା କହିବୁ ବୋଲି, କିନ୍ତୁ ଆମର ଶିବା ସନ୍ଦୀପନୀ ମନ୍ଦିରଙ୍କର ଅନୁରୋଧରେ ଆମେ ଏହି 4 ଦିନ କହିବା। ତେଣୁ ଏଇ ଯେଉଁ ଭାଗବତମ ରହିଛନ୍ତି ସବୁ ଗ୍ରନ୍ଥର ଆରମ୍ଭରେ ମଙ୍ଗଳାଚରଣ କରାଯାଏ, ତେଣୁ 3ଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ଇଏ 3ଟି ଶ୍ଳୋକ ବିଷୟରେ ବିସ୍ତାର ଭାବରେ ସବୁ ରହିଛନ୍ତି। ପ୍ରଥମ ଶ୍ଳୋକ ଯେଉଁ ରହିଛନ୍ତି ଜନ୍ମାଦି ଅସଜତଃ ଏହି ଶ୍ଳୋକ ଉପରେ ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଢାକାରେ 3 ମାସ ପ୍ରବଚନ ଦେଇଥିଲେ। ଏଭଳି ଶ୍ଳୋକ ରହିଛନ୍ତି, ଆମେ ଖାଲି କେବଳ ପାଠ କରିଦେବା ଏବଂ ସଂକ୍ଷେପରେ କହିବା, ତେଣୁ ଏହାର ବହୁତ ତାତ୍ପର୍ଯ୍ୟ ରହିଛି। ପ୍ରଥମ ଶ୍ଳୋକ ହେଉଛି, ଏ ଶ୍ଳୋକ ହେଉଛି କ'ଣ, ଭାଗବତଙ୍କୁ କୁହାଯାଏ ଅର୍ଥୋୟଂ ବ୍ରହ୍ମସୂତ୍ରାଣାମ। ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି ଅର୍ଥୋୟଂ ବ୍ରହ୍ମସୂତ୍ରାଣାମ ଭାରତାର୍ଥ ବିନିନ୍ଦ ଗାୟତ୍ରୀ ଭାଷ ରୂପ ସବୁ ବେଦାର୍ଥ ପରିବୃହିତ। ସବୁ ଶାସ୍ତ୍ର ଏଥିରେ ରହିଛନ୍ତି, ସମସ୍ତ ଶାସ୍ତ୍ର ରଚନା କରିସାରିକରି ବ୍ୟାସଦେବ ବେଦାନ୍ତ ସୂତ୍ରରେ 555 ସୂତ୍ରରେ ସବୁକିଛି ଜ୍ଞାନ ଦେଇଦେଲେ, କିନ୍ତୁ ତଥାପି ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ। ତେଣୁ ତାଙ୍କର ଗୁରୁ ନାରଦ ମୁନି ଆସି ତାଙ୍କୁ କହିଲେ, ଏ ସମସ୍ତ ଶାସ୍ତ୍ର ରଚନା କରିଛ, ଏ ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟ ରହିଛି, ଯଥା ଧର୍ମ ଦୟାସ୍ଥା ମୁନିବର ଜ୍ଞାନ କୀର୍ତ୍ତିତା ନ ତଥା ବାସୁଦେବସ୍ୟ ମହିମା ଅନୁବର୍ଣ୍ଣିତ। କାହିଁକି ବ୍ୟାସଦେବ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ? ତାଙ୍କର ଗୁରୁ କହିଲେ, ବ୍ୟାସଦେବ ଜଣେ ଭଗବାନଙ୍କର ଅବତାର, ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି 17ତମ ଅବତାର ରୂପରେ, 17th ଇନକାର୍ନେସନ, ବ୍ୟାସଦେବ ପରାଶର ଏବଂ ସତ୍ୟବନ୍ଧୀଙ୍କ ପୁତ୍ର ରୂପରେ ଆସିଲେ। ସିଏ ଜାଣିପାରିଲେ ନାହିଁ ଅର୍ଥ ହେଉଛି କ'ଣ, ଯେ ଜାଣିପାରିଲେ ନାହିଁ ତା ନୁହଁ, ଏ ଭାଗବତ ମହିମା ପ୍ରକାଶ କରିବା ପାଇଁ ଏଭଳି ଶାସ୍ତ୍ର, ଭାଗବତ ଶାସ୍ତ୍ର ତଦ୍ର ସାମର୍ଥ୍ୟ ତୃପ୍ତ ନାନ୍ୟତ୍ର ସାତ ରଚି କୋଚିତ। ଯେଉଁମାନେ ଭାଗବତ ଶାସ୍ତ୍ରରେ ରସ ଅମୃତ ପାନ କରୁଛନ୍ତି, ତୃପ୍ତ ହୋଇଯାଇଛନ୍ତି, ସେ ଆଉ କେଉଁଥିରେ ତାଙ୍କୁ ଆସିବ ନାହିଁ, ଭଲ ଲାଗିବ ନାହିଁ, ନାନ୍ୟତ୍ର ସାତ ରଚି କୋଚିତ ଭାଗବତ ଶାସ୍ତ୍ର ଏଭଳି। ଯେଉଁମାନେ ଭାଗବତ ଜାଣିନାହାନ୍ତି, ଏଇ ଆଜିର ଏଇ 4 ଦିନରେ ଭାଗବତ ବିଷୟରେ କିଛି ଜ୍ଞାନ ହୋଇଯିବ। ମୂଳ ମୂଳଟା କେଉଁଠି, ଏଇ ମୂଳରୁ ଆମେ କହୁଛୁ ଭାଗବତମ, ବହୁତ ବଡ଼ ଭାଗ୍ୟର କଥା, ଶ୍ରୀପାଦ ସନ୍ଦୀପନି ମୁନି ପ୍ରଭୁଙ୍କର ପ୍ରେରଣାରେ ଆମେ ଏଇଟା କହିଲେ। ତେଣୁ ଯାହା ହେଉ, ଏଇ 6ଟି ପ୍ରଶ୍ନ ରହିଛି ଭାଗବତମରେ, ପ୍ରଶ୍ନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ତେଣୁ 3ଟି ଅଧ୍ୟାୟରେ ଏ ପ୍ରଶ୍ନ ଆଉ ଉତ୍ତର କୁହାଯାଇଛି। ସମଗ୍ର ସମସ୍ତ 12 ସ୍କନ୍ଦ ପର୍ଯ୍ୟନ୍ତ ଏସବୁ କଥା ବିସ୍ତାର ରହିଛି, କିନ୍ତୁ ସଂକ୍ଷେପରେ ଏ 3ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆମେ ଏ 4 ଦିନରେ ଆମେ କିଛି କହିବି, ତା ବିଷୟରେ କହିକିରି ଏ କଥାକୁ ବିଶ୍ରାମ ଦେବା। ତେଣୁ ଏ ଯେଉଁ ରହିଛନ୍ତି ବ୍ୟାସଦେବ, ଯେଉଁ ଗ୍ରନ୍ଥ ଆରମ୍ଭ କଲେ ମଙ୍ଗଳାଚରଣ, ମଙ୍ଗଳାଚରଣରେ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ସେ ମଙ୍ଗଳାଚରଣ ହଏ ତ୍ରିବିଧ ପ୍ରକାର, ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ନମସ୍କାର। ମଙ୍ଗଳାଚରଣ କହିଲେ 3ଟି କଥା ରହିଛି, କ'ଣ ନା ବସ୍ତୁ ନିର୍ଦ୍ଦେଶ, କ'ଣ କୁହାଯାଇଛି ଏଥିରେ ଭାଗବତରେ, କ'ଣ କୁହାଯାଇଛି। ଆମର ଶ୍ରୀପ୍ରଭୁପାଦ ମହାରାଜ କହନ୍ତି, ଯେଉଁଠି ଭଗବତ ଗୀତା ଶେଷ ହୋଇଛନ୍ତି ସେଇଠି ଭାଗବତ ଆରମ୍ଭ ହୋଇଛନ୍ତି, ତେଣୁ ଭଗବତ ଗୀତାକୁ ସେ କହନ୍ତି ହାଇସ୍କୁଲ ଷ୍ଟଡି ଏବଂ ଭାଗବତଙ୍କୁ କୁହନ୍ତି ଗ୍ରାଜୁଏସନ୍ ଷ୍ଟଡି, ଚୈତନ୍ୟ ଚରିତାମୃତ କହୁଛି ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି। ଏଭଳି ତା'ପରେ ଅଛି ଅସୀମ ରହିଛି, ସବୁ ଜ୍ଞାନ ଅସୀମ ରହିଛି। ତେଣୁ ଯେଉଁ ଗ୍ରନ୍ଥ ଆରମ୍ଭରେ ଯେଉଁ କହିଲେ, ଏ ଅର୍ଥୋୟଂ ବ୍ରହ୍ମସୂତ୍ରାଣାମ, ଏ ବ୍ରହ୍ମସୂତ୍ରର ଭାଷ୍ୟ ଏଇ ଶ୍ରୀମଦ୍ ଭାଗବତମ, ସେଇଥିପାଇଁ ଆମର ଗୌଡ଼ୀ ବୈଷ୍ଣବ ଧାରାରେ ଭାଷ୍ୟ କେହି ଦେଉନଥିଲେ, ଅନ୍ୟ ସବୁ ଯେଉଁ ସମ୍ପ୍ରଦାୟ ରହିଛି ସେମାନେ ସବୁ ଭାଷ୍ୟ ଦେଇଛନ୍ତି। ବିଶେଷ ଭାବରେ ଆମର ଯେଉଁ ମାୟାବାଦ ଭାଷ୍ୟ ରହିଛି ଶଙ୍କରାଚାର୍ଯ୍ୟଙ୍କର ଶାରୀରିକ ଭାଷ୍ୟ, ଏ ବହୁତ ଖତରନାକ ଭାଷ୍ୟ, ବହୁତ ଖତରନାକ। ଯାହା ହଉ, ଆମର ମହାପ୍ରଭୁ କହୁଥିଲେ ଯେ ଆମର ଭାଷ୍ୟ ଦରକାର ନାହିଁ, କାହିଁକି ନା ଏ ଭାଗବତ ହେଉଛି ଗାୟତ୍ରୀ ଭାଷ୍ୟ, ଅର୍ଥ ହୋଇ ବ୍ରହ୍ମସୂତ୍ରାଣା, ବ୍ରହ୍ମସୂତ୍ରର ଭାଷ୍ୟ ହେଉଛି ଏଇଟା ଭାଗବତମ, ବ୍ରହ୍ମସୂତ୍ର ଯେଉଁ ରହିଛି ବେଦାନ୍ତ ସୂତ୍ର, ବେଦାନ୍ତ ସୂତ୍ର ଯେଉଁ ମହାତ୍ମା ରହିଛି ଭଗବତ ଗୀତାରେ ଭଗବାନ କହିଲେ 13ଅଧ୍ୟାୟରେ, ଋଷିଭୀର ବୌଦ୍ଧା ଗୀତଂ ଛନ୍ଦଭୀର ବିବିଧ ପୃଥକ ବ୍ରହ୍ମସୂତ୍ର ପ୍ରଦେଶ ଶୈବ ହେତୁ ମଧୁର ବି ନିଶ୍ଚିନ୍ତେଇ। ବହୁତ ଋଷିମାନ ବିଷୟରେ ଏ କ୍ଷେତ୍ର ବିଷୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଯେଉଁ ରହିଛନ୍ତି ବିଭିନ୍ନ ଶାସ୍ତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି, କିନ୍ତୁ ବ୍ରହ୍ମସୂତ୍ରରେ ଏଇଟାକୁ ନ୍ୟାୟ ଭାବରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମସୂତ୍ର ହେଉଛି ବେଦାନ୍ତ ସୂତ୍ର, ଏଭଳି ବେଦାନ୍ତ ସୂତ୍ର ରହିଛି, କିନ୍ତୁ ଯାହା ହଉ ଅନ୍ୟ ସମ୍ପ୍ରଦାୟମାନେ ଯେତେବେଳେ ଅବଜେକ୍ସନ୍ କଲେ, ସେଥିପାଇଁ ଆମର ଓଡ଼ିଆ ସମ୍ପ୍ରଦାୟରେ ଭାଷ୍ୟ ଦେଲେ ଗୋବିନ୍ଦ, ଆମର ଯେମିତି ବଳଦେବ ବିଦ୍ୟାଭୂଷଣ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କର ଶିଷ୍ୟ ପ୍ରଦାନ କଲେ ଗୋବିନ୍ଦ ଭାଷ୍ୟ, গোবিন্দ মন্দিরের রাজস্থানের গোবিন্দ মন্দিরের প্রদান কলে খুব কম সময় বর্ণনা করছেন সেটাকে, এইভাবে ভাষ্য রয়েছে। তেমন এটি কুযাচ্ছে অর্থ অয়ং ব্রহ্মসূত্রাণাম অয়ং কহিলে ভাগবতম, ইউজি ভাগ ব্রহ্মসূত্রর ভাষ্য অর্থ রয়েছে। ব্রহ্মসূত্রর প্রথম সূত্র হচ্ছে অথাত ব্রহ্ম জিজ্ঞাসা, এবং দ্বিতীয় সূত্র হচ্ছে জন্মাদি অস্য যত, সেই জন্মাদি অস্য যতরু আরম্ভ হয়েছেন এই ভাগবতম। তেমন অর্থ অয়ং ব্রহ্মসূত্রাণাম ভারতার্থ বিনিময় মহাভারতের অর্থ মধ্যে এটি রয়েছে, 60 লক্ষ শ্লোক রয়েছে মহাভারতের, তার অর্থ এটি রয়েছে ভারতার্থ বিনিময় এবং গায়ত্রী ভাষ্যের উপসু, গায়ত্রীর আরম্ভ হচ্ছে ধীমহি, গায়ত্রী আরম্ভ হচ্ছে গায়ত্রী মধ্যে শেষ হব ভাগবতম, দ্বাদশ স্কন্ধরে সে শ্লোকটি অছন্তি কোণ ব্রহ্মসূত্র গায়ত্রী ভাষ্যের উপসু বেদার্থ পরিমৃহিত, সমস্ত বেদর লক্ষ লক্ষ শ্লোক রয়েছেন তার অর্থ এটি রয়েছে পরিবৃহিত বর্ণনা করে ভাগবত শাস্ত্র। এভাবে প্রভুপাদ মহারাজ ব্যবস্থা করেছেন, আমি জানি না ভাগবত শাস্ত্রর মহিমা, এভাবে মহিমা যদি মানে কুহযিব জনক দিয়াযিব কোণ গোটে স্পর্শমণি দিয়াযিব, যে স্পর্শমণি ছুঁই দেলে জন সুনা হয়েযিব তাহার মহাত্ম্য সে ন জাণিকি যদি ফিঙ্গি দেব, ভাগবত গোটে শ্লোক অছন্তি যেভাবে অবস্থা সেইভাবে ভাবে আমি ভাগবত অর্থ তার মহাত্ম্য জানি না। প্রভুপাদ মহারাজ কৃপা করি সবু সবুদিন সকাল 8-9 এই ভাগবতম ব্যবস্থা করছেন, আমার মধ্যে ইস্কন বুল্লারে ভাগবতম বর্তমান 10ম স্কন্ধ 86 অধ্যায় চলছে, আউ কিছু 4টি অধ্যায় পরে সরিছ 10ম স্কন্ধ ভগবান লীলা, এবং আউ 2টি স্কন্ধ রয়েছে ভগবানকর কোণ শরীরের অঙ্গ দ্বাদশ অঙ্গ ভাগবতম, এইভাবে অনেক মহিমা রয়েছে। কিন্তু আমি প্রভুপাদ মহারাজ কৃপার গুরুদেব কৃপার বৈষ্ণবান কৃপার আমি সবুদিন পাঠ করছে সকাল 8-9 এ ভগবান সঙ্গ করছে, আমি সব ভাগবত, আমি সব ছোটিয়া ব্যক্তি নু, আমি সব ভাগবত, কি কনিষ্ঠ ভাগবত, কি মধ্যম ভাগবত, কি কোণ উত্তম ভাগবত, আমি সমস্ত ভাগবত, কারণ ভক্ত মানে কে ভাগবত, ভাগবত মহান অর্থ সব রয়েছে। তেমন অন্তত পক্ষে আমি সেই স্তরকে যা যে স্তরের আমি ভৌতিক জগৎকে ত্যাগ করি ভগবত ধাম যাইপার, সেই ভাগবত স্তরকে জন গলে এই আমি এটা যাইপার। তেমন এই যে 3টি শ্লোক রয়েছে বিস্তার ভাবে তার রয়েছে কথা সব রয়েছে, আমি সংক্ষেপে কহবা। তেমন প্রথম শ্লোকের কুযাচ্ছে জন্মাদি অস্য যত অনুয়াদি তর্ত সাক্ষু অভিজ্ঞ স্বরাট তিনি ব্রহ্মরুদাজাদি কবে মুহ্যন্তি যত সুরেহ তেজবারি মৃদাং যথা বিনিময় যত্র ত্রিশ্লোকমুষা ধামনা স্বেন সদা নুরস্তকোভং সত্যং পরম ভীমহি। এ শ্লোকরে এভাবে ভাবে সব ভাষ্য দিয়া যাইছি শিবা শ্রীধর স্বামী মূল টীকাকার বিশ্বনাথ চক্রবর্তী ঠাকুর এবং অন্য মানে অন্য টীকাকার মানে এভাবে দিয়েছেন ভাষ্য, আমি তো পড়িপার না, তে পেজ রয়েছে প্রভুপাদ মহারাজ মধ্যে বহু ভাষ্য দিয়েছেন, কিন্তু আমি সংক্ষেপে কহবা সেসব জন্মাদি অস্য যত কহিলে জন্মাদি, জন্মাদি কহিলে জন্মরু আরম্ভ হচ্ছে ভৌতিক জগৎ সৃষ্টি হচ্ছে আমার জন্ম হচ্ছে এবং অন্তিম সময় আসুচি মৃত্যু সময় আসুচি, তেমন জন্ম ঠার মৃত্যু পর্যন্ত যা সব রয়েছে জন্মাদি অস্য যত যাঙ্ক আসছেন সে হচ্ছেন ভগবান, সে হচ্ছেন সত্যম পরম, সে হচ্ছেন কোণ না ব্রহ্ম অর্থাৎ ব্রহ্ম জিজ্ঞাসা, ইয়ে হচ্ছে প্রথম শ্লোক। দ্বিতীয় শ্লোক হচ্ছে সত্য কোণ অর্থাৎ ব্রহ্ম জিজ্ঞাসা জন্মাদি অস্য যত, কেবল সেটি কুযাইছে তাকে সূত্র বলে কুযাচ্ছে, আপনার মানে শুণুথিবে আলজেব্রারে সব সূত্র রয়েছে সেইভাবে ভাবে এটি সূত্র বর্ণনা করা যাই, পূর্ণ বাক্য কুযাই না, তেমন সূত্রর ভাষ্যকে দেলে ব্যাসদেব রচনা কলে, হ্যাঁ দীর্ঘ ছন্দ রচনা করছেন, আমি তাকে কোণ বর্ণনা করিবা, জন্মাদি অস্য যত সবু কিছু যাঙ্ক আসছে ভগবান, সে হচ্ছেন ব্রহ্ম জন্মাদি অস্য যত অনুয়াদ ইতর তো সার্থিসু অভিজ্ঞ, ভগবান এইভাবে রয়েছেন সে সবু কিছু জানান্তি, অনুয় ইতর সিধা সড়ক ভাবে জানান্তি পরোক্ষ ভাবে জানান্তি সব কিছু জানান্তি ভগবান, এমনি কিছু নাই ভগবান জানি না, অনুয়াদ ইতর সার্থিসু অভিজ্ঞ, হ্যাঁ এবং অনুয়াদ ইতর অভিজ্ঞ তেনে तेने ब्रह्मुदाज आदि कवहे ये भौतिकतर प्रथम सृष्ट जीव हूँ ब्रह्मा जे कि सब सृष्टि करता हूँ ब्रह्मा भगवान जन अवतार ब्रह्मा तेणु ब्रह्मा मध्य अभूत जात बोली कह जाए सी जो जन्म हेले भगवान नाभि पद्म से जात होती किंतु सी जापार ना सी किए से भागवत गोटे श्लोक अच्छा अभूत जात पंचम स्कंद पंचम अध्याय ऋषभदेव कौन अभूत जात समस्ते ब्रह्मा आरंभ कर समस्ते जात हो मानते अज्ञानता जात हो अभूत जात किंतु से भाई अभूत ब्रह्मा जो छोट पिला बाड़क जन्म होते कि ज्ञान दे भगवान चारोटी श्लोक सब ज्ञान देदे मुखर कहले ना वंशी माध्यम कहीदे हृदय व्यतीत से ज्ञान को उद्भासित करदे एवं ब्रह्मा प्रभुपाद महाराज कहती फास्ट इंजीनियर ऑफ दिस यूनिवर्स भगवान तांगर पुत्र को पढ़ापाई इंजीनियरिंग पढ़ापाई कौन कलेज को पठे न चार वर्ष मिनिमम दरकार किंतु भगवान चारोटी श्लोक सब ज्ञान देदे एभली भाव ज्ञान प्राप्त होती ब्रह्मा आज पर्यंत वैज्ञानिक मान जापार ना तार फर्मूला फर्मूला जापार ना जमी रक्त आम शरीर सृष्टि कर सीए कि वैज्ञानिक मैंने जापार ना अन्न मान रक्त नहीं सब कार्य कर बहुत जिनस रही एपर्त जापार ना वैज्ञानिक मैंने ये सब ज्ञान प्राप्त ये चारोट श्लोक रही चतुश्लोकी भागवत जार विस्तार हो अठर हजार श्लोक तेने ब्रह्मदाज आदि कवे से आदि कवि मूल गुरु हो आमर बहुत बड़ भाग्य आम से संप्रदाय आसुचे ब्रह्मा संप्रदाय आसे ब्रह्मा नारद सी देले व्यासदेव को यह भाव आम गुरुदेव पाखे आँचला और आम पाखे आँचुची तेणु प्रभुपाद महाराज चाहते आम से ज्ञान को वितरण करवा समस्त समस्त ज्ञान प्राप्त हूँ तेणु ये रही तेने ब्रह्मवृद्धा ये परंपरा ये हूँ परंपरा गुरु शिष्य परंपरा परंपरा बिना जी मंत्रा ते निष्फलामता पद्म पुराण वर्णना कर जो मैंने परंपरा आसुना सी बहुत बड़ ज्ञानी हो पारती कि तार मूल्य ना निष्फला प्रभुपाद महाराज उदाहरण दे पोस्टबक्स पोस्टबक्स आम चिठी पकड़े सी जा निर्दिष्ट स्थान में पहुँच किंतु जेकोसी बक्स पकईदे जीवन ना से पढ़ कि संप्रदाय हूँ से भगवद गीतार मत भगवान कहले परंपरा प्राप्तम परंपरा ज्ञान आसूची तेणु आमर बहुत बड़ भाग्य आम से ब्रह्म नारद गौड़ी परंपरा आसूचे ये ज्ञान परंपरा आम पाखे आँची तेन ब्रह्मदा जहाँ कह मुहती जत सूर्य भगवान एभली लीला देवता मान मत मुह हो जाती अन्न मान कथा कौन कह ये ज्ञान तक रही सत्य गुण से रही देवता माने से सत्वा संजात ज्ञान कि तथापि से भगवान लीला देखिए मोह मुहत सूर्य ये भौतिक जगत जो सृष्टि तेजो बाहरी मृदांग यथा विनिमय तेजो कहले अग्नि बाहरी कहले जल मृदा कहले अग्नि मूर्तिका भूमि ये तीनोटी सब विनिमय चलती भौतिक जगत जहाँ सब देखु तीनोटी विनिमय होता विनिमय त्रिस्वर मूषा त्रिस्वर्ग जो रही त्रिलोक मृषा मृषा कहले अमृषा ये मिथ्या नु सत्य आम मायावाद विरुद्ध आम जो कथा घोषणा होने कहती जगत जगत मिथ्या ब्रह्म सत्य आम कौच ना ये सत्य जगत मत सत्य ब्रह्मा भगवान आसुच्चे मत असत्य नुह तेणु धामना स्वेन सदा निरस्त पुअकम भगवान जो सब रही बहुत शक्ति सब रही ये भगवान केवल निरस्त पुअकम भगवान केवल मायार अधीन हो जाती ना ये हूँ जीव भगवान भी तफा चैतन्य चरितामृत कह जाए मायावश मायाधीश जीव ईश्वर भेद आम मायार अधीन रहीचे भगवान मायाधीश माया को निज अधीन रखिंट तेज धाम निरस्त सत्यम परम धीमहि परम सत्य योज भगवान दुईट लक्षण भगवान केमी जानवा गोटे मुख्य लक्षण ଗୋଟେ ହେଉଛି ତଟସ୍ଥ ଲକ୍ଷଣ। ମୁଖ୍ୟ ଲକ୍ଷଣ ହେଉଛି କ'ଣ? ସତ୍ୟଂ ପରଂ, ପରମ ସତ୍ୟ ହେଉଛନ୍ତି ମୁଖ୍ୟ ମୁଖ୍ୟ ଲକ୍ଷଣ। ତେଣୁ ଆଉ ଯେଉଁ ସାହା ରହିଲା, ଏ ହେଉଛି ତଟସ୍ଥ ଲକ୍ଷଣ, କାର୍ଯ୍ୟ ଦ୍ୱାରା ଜ୍ଞାନ ହେଇ ତଟସ୍ଥ ଲକ୍ଷଣ। ଭଗବାନ ସ୍ୱରୂପ ରହିଛି ଏ ସତ୍ୟଂ ପରମ, ପରମ ସତ୍ୟ। ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଦେବତାମାନେ ସ୍ତୁତି କରିଛନ୍ତି, ପ୍ରଥମ ସ୍ତୁତି ହେଉଛି ସେଇଟା, ସତ୍ୟ ବ୍ରତଂ ସତ୍ୟ ପରମ ତ୍ରି ସତ୍ୟଂ। ସେ ହେଉଛନ୍ତି ପୂର୍ଣ୍ଣ ସତ୍ୟ ସିଏ। ଆମେ ବିସ୍ତାର କଲେ ସମୟ ହେବ, ତେଣୁ ଆମେ ବିସ୍ତାର କରୁନାହୁଁ। ସତ୍ୟଂ ପରମ ଧିମହି ଏ ବହୁବଚନ କୁହାଯାଇଛି, ଆମମାନଙ୍କୁ ନେଇକରି ମଧ୍ୟ ବ୍ରହ୍ମା ଏ ଯେଉଁ ବ୍ୟାସଦେବ ରଚନା କରିଛନ୍ତି, ଧିମହି ସମସ୍ତ ଶିଷ୍ୟମାନଙ୍କୁ ନେଇ କୁହାଯାଇଛି। ଆମେ ସେ ଭଗବାନଙ୍କୁ ଧ୍ୟାନ କରୁଛୁ, ସେଇ ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ବହୁବଚନ କୁହାଯାଇଛି। ଯେତେ ଆସିବେ ଗୁରୁ ଶିଷ୍ୟ ପରମ୍ପରାଟା ଯିଏ ଆସିବେ, ସମସ୍ତଙ୍କୁ ନେଇକି ସେ ଧ୍ୟାନ କରୁଛନ୍ତି, ଆମକୁ କୃପା କରିଛନ୍ତି। ତାଙ୍କ କୃପା ବଳରେ ଆମେ ସେ ଜ୍ଞାନ ପ୍ରାପ୍ତ ହେଉଛେ। ଜ୍ଞାନ ପ୍ରାପ୍ତ ହେବାଟା ଏତେ ସହଜ ନୁହଁ, ବୈଜ୍ଞାନିକମାନେ କୋଟି କୋଟି ବର୍ଷ ଧରିକି ଗବେଷଣା କଲେ ମଧ୍ୟ ପ୍ରାପ୍ତ ହୋଇପାରିବେ ନାହିଁ। ବ୍ରହ୍ମା ତାଙ୍କର ବ୍ରହ୍ମ ସଂଗୀତାରେ କହିଛନ୍ତି, ଆମେ କ'ଣ କହିବା, ଆମ ପାଖରେ ଏତେ ସହଜରେ ମିଳିଯାଉଛି। ତେଣୁ ଏଠି ଶିବା ସିଦ୍ଧସ୍ୱାମୀ କହୁଛନ୍ତି ଯେ କ'ଣ ନା, ପରଂ କହିଲେ ମଙ୍ଗଳ ମାଚରତି, ମଙ୍ଗଳାଚରଣ କ'ଣ ନା ଜନ୍ମାଦ୍ୟଶ ଇତି, ଏଇସବୁ ମଙ୍ଗଳାଚରଣ ତିନୋଟି ଶ୍ଳୋକରେ କୁହାଯାଇଛି ମଙ୍ଗଳାଚରଣ। ତେଣୁ ପରମ ସତ୍ୟଂ ପରମ କହିଲେ, ପରମ କହିଲେ ପରମେଶ୍ୱରମ, ପରମେଶ୍ୱର ଈଶ୍ୱର ପରମ କୃଷ୍ଣ, ଯାହାଙ୍କ ଉପରେ ଆଉ କେହି ନାହାନ୍ତି ସେ ହେଉଛନ୍ତି କୃଷ୍ଣ, ତାଙ୍କ ବିଷୟରେ ଆମେ ଧିମହି ଧ୍ୟାନ କରୁଛେ। ତେଣୁ ଏଇ ହେଉଛି ବହୁବଚନ କୁହାଯାଇଛି, କାହିଁକି ନା ଶିଷ୍ୟ ଅଭିପ୍ରାୟମ, ସମସ୍ତ ଶିଷ୍ୟମାନଙ୍କୁ ନେଇକରି ବ୍ୟାସଦେବ ଧ୍ୟାନ କରୁଛନ୍ତି ଭଗବାନଙ୍କୁ, ଆମ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ଆମର କେମିତି ମଙ୍ଗଳ ହେବ। ତେଣୁ ତମେବ ସ୍ୱରୂପ ତଟସ୍ଥ ଲକ୍ଷଣମ ଆହୁ ଏ ଲକ୍ଷ୍ୟତି, ତମେବ ସ୍ୱରୂପ ସତ୍ୟଂ ପରମ ହେଉଛନ୍ତି ଭଗବାନଙ୍କ ସ୍ୱରୂପ ଲକ୍ଷଣ, ପରମ ସତ୍ୟ ସିଏ, ଏବଂ ତଟସ୍ଥ ଲକ୍ଷଣମ ଉପଲକ୍ଷ୍ୟତି, କ'ଣ ଲକ୍ଷଣ ଧ୍ୟାନ ଉପଲକ୍ଷ୍ୟତି। ଆଉ ଯେଉଁ ସବୁ ରହିଲା କାର୍ଯ୍ୟ ଜନ୍ମାଦିବସ ଯାହା ସବୁ ରହିଛି ଭଗବାନ କାର୍ଯ୍ୟ, ତଟସ୍ଥ ଲକ୍ଷଣ ଏଇଥିରୁ ଜାଣିବା ଭଗବାନଙ୍କୁ। ଆମକୁ ପଚାରିଥିଲେ ସନାତନ ଗୋସ୍ୱାମୀ ଭଗବାନ ପଚାରିଥିଲେ, କେମିତି ଆମେ ଜାଣିବା ଭଗବାନଙ୍କୁ, ଆମେ ପ୍ରଭୁ କହିବେ, ମହାପ୍ରଭୁଙ୍କ ବିଷୟରେ କହିବେ, ଶିକ୍ଷା ଦେବେ, ସନାତନ ଗୋସ୍ୱାମୀ ପଚାରିଛନ୍ତି କେମିତି ଆମେ ଜାଣିବା ଭଗବାନ, ଯଦି ସେ ଭଗବାନ ସେଇଠି ରହିଛନ୍ତି। କାର୍ଯ୍ୟ ଦ୍ୱାରା ଜ୍ଞାନ ଏଇ ତଟସ୍ଥ ଲକ୍ଷଣ, ଆକୃତି ପ୍ରକୃତି ସ୍ୱରୂପ ଏ ସ୍ୱରୂପ ଲକ୍ଷଣ, ଏଇ ଦୁଇଟି ଲକ୍ଷଣ, ଏଇ ଦୁଇ କାର୍ଯ୍ୟ ଦ୍ୱାରା ମୁନିମାନେ ଜାଣନ୍ତି ଭଗବାନଙ୍କୁ। କଳିଯୁଗରେ ସେ ଭଗବାନ ବୋଲି ସନାତନ ସେ ପଚାରିଲେ, ତେଣୁ ମହାପ୍ରଭୁ କହିଲେ ଚତୁରାଇ ଛାଡ଼ ସନାତନ, ସେ କ'ଣ କହିବେ ମୁଁ ଭଗବାନ, ସେ ଆସିଛନ୍ତି ଛଦ୍ମ ବେଶରେ ଆସିଛନ୍ତି। ତେଣୁ ଏସବୁ କଥା ରହିଛି, ଆମେ ସଂକ୍ଷେପରେ ବର୍ଣ୍ଣନା କଲେ। ତେଣୁ ତା ପର ଶ୍ଳୋକ, ଇଏ ହେଉଛି ସମ୍ବନ୍ଧ, ତିନୋଟି ତତ୍ଵ ରହିଛି ବେଦରେ, ତିନୋଟି ତତ୍ଵ ରହିଛି, ଗୋଟେ ସମ୍ବନ୍ଧ, ଗୋଟେ ଅଭିଧେୟ, ଗୋଟେ ପ୍ରୟୋଜନ। ହେଉଛି ସମ୍ବନ୍ଧ, ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ଆମର ରହିଛି। ତାପରେ କହୁଛନ୍ତି ଦ୍ୱିତୀୟ ନମ୍ବର ଶ୍ଳୋକରେ କହୁଛନ୍ତି କ'ଣ ନା, ଇଏ ସମସ୍ତ କ'ଣ ଧର୍ମ, ଯେଉଁଠି ପ୍ରଭୁପାଦ ମହାରାଜ କହିଛନ୍ତି ନା, ଯେଉଁଠି ଭଗବତ ଗୀତା ଶେଷ ହେଇଛି ସେଇଠି ଭାଗବତ ଆରମ୍ଭ ହେଇଛନ୍ତି। ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ଧର୍ମ ସର୍ବଧର୍ମାନ୍ ପରିତ୍ୟଜ୍ୟ, ତେଣୁ ଭାଗବତ ଆରମ୍ଭରେ ବ୍ୟାସଦେବ ସେଇଟା କହିଲେ କ'ଣ ନା, କ'ଣ ନା, କ'ଣ ସେ ଶ୍ଳୋକ ଦ୍ୱିତୀୟ ନମ୍ବର ଶ୍ଳୋକ, ଧର୍ମ ପ୍ରୋଜିତ କୈତବୋତ୍ର ପରମ ନିର୍ମସରଣାଂ ସଦାଂ ବେଦ୍ୟମ ବାସ୍ତମତ୍ର ବସ୍ତୁ ଶିବଦମ ତାପତ୍ର ଅନୁମିଳମ ଶ୍ରୀମଦ ଭାଗବତେ ମହାମୁନି କୃତେ କିମ୍ବା ପେରୀଶ୍ୱରୈ ସଦ୍ୟ ହୃଦୟ ବୃଦ୍ଧ ତତ୍ର ପୃଥିବୀ ଶୁଶ୍ରୁଷୁଭି ତତ୍କ୍ଷଣାତ୍। ଇଏ ଗୋଟେ ଦୀର୍ଘ ଚନ୍ଦ୍ର ବର୍ଣ୍ଣନା କରିଛନ୍ତି, ଆର ମଧ୍ୟ ଦୀର୍ଘ ଟୀକା ସବୁ ରହିଛି, ବହୁତ ଟୀକା ରହିଛି। କେଉଁଠୁ କହିଲେ ଧର୍ମ ପ୍ରଜିତ କୈତବୋତ୍ର, ସବୁ କୈତବ ଧର୍ମକୁ ବାଦ ଦିଆଯାଇଛି, धर्म प्रज्ञित कैतवंत्र परम निर्मत्सरण सताम खाली निर्मत्सर नुहति मत्सर कहले पर पर जो रही उन्नति सही पारे ना सुदर्शन कहते सर्वशास्त्र श्रेष्ठ दर्शयति समशास्त्र श्रेष्ठ कौटा ये भागवत यहाँ कह धर्म प्रज्जित कैतवत्र कैतव धर्म सब बाहर दि जाए प्रज्जित शब्द अर्थ से शिवा सुदर्शन कहते ये प्रशब्देन मोक्षाभिसंधिर भी निरस्त मोक्ष साधारणतः धर्म कहले लोक मैंने भावती धर्म अर्थ काम मोक्ष किंतु महाप्रभु आसी परम पंचम पुरुषार्थ प्रदान करगवान मत प्रदान करनर्पित चरी चेरा करुणया अवतीर्ण कल बहु काल धरी जहाँ प्रदान करा जाए नथिला ताहा महाप्रभु प्रदान करसंदी कृष्ण प्रेम पंचम पुरुषार्थ सबकि आउ जो रही धर्म अर्थ काम मुख्य ये हूँ सब कैतव धर्म तेणु समस्त कैतव धर्म को बाहर दि जाए तो शब्द निरस्त निर्मत शरणांग कहले पर उत्कर्ष असहन पर उत्कर्ष देखिले से सही पारे ना निर्मत स्वर अर्थ रोचा भागवत से उद्दिष्ट परम निर्मत शरण सतां भगवान भक्त मानी ये भागवत शास्त्र रचना कर वेद्यम वास्तव मत्र वस्तु अत्र तीन स्थान कह कारण कौन वास्तव वस्तु यही कह नान्यत्र विश्वनाथ चक्रवर्ती भाषा कहते आउ कौर ना नान्यत्र वेद्यम वास्तव मत्र वस्तु शिवदम शिवदम कहले मंगल विधान कर तापत्र उन्मीलनम भौतिक जगत जो त्रिताप रही आदि भौतिक आध्यात्मिक आदि दैविक ये तीन ताप को निर्मूल करदेव पूर्ण भाव ध्वंस करदेव कौन तापत्र उन्मीलन श्रीमद्भागवते महामुनि कृते महामुनि नारायण ऋषि ये भागवत को रचना कर किंवा पर आउ किए रही आउ कम शरण नवा ईश्वर आउ किए ईश्वर रही महाप्रभु लीला गोटे श्लोक कहते से कहुई ये भागवत शास्त्र ये सद्य हृदय अवरुद्य सांगे सांगे से आपण हृदय बंदी हो जाए अवरुद्य सांगे सद्य अवरुद्य नान्यत्र अन्य कौन शास्त्र ना विश्वनाथ चक्रवर्ती भाषा कहते हैं नान्यत्र सद्य हृदय वरुद्य तत्र कृतिवी यह शास्त्र कहीं लोक मैंने ग्रहण करूना कृतिवी से पुण्य ना जन या प्राप्त हो पार ना कृतिवी शुश्रूषु जो मैंने शुणापे आरंभ कर शुश्रूषु तत्णा सांगे सांगे भगवान तक हृदय अवरुद्ध हो विश्वनाथ चक्रवर्ती भाषा कहते अत्र ईश्वर अवरुद्धेत्र नान्यत्र भागवत शास्त्र जन अध्ययन कला मैंने श्रवण कला मैंने भगवान तक हृदय अवरुद्ध होने कौन सी ना अने कौन सी नान्यत्र से भाव अत्र वास्तव वस्तु वेद्यम नान्यत्र वास्तव वस्तु अत्र भागवत वर्णना कर नान्यत्र अन्य कौन शास्त्र नहीं अत्र प्रोजित कैतव धर्म नान्यत्र कैतव धर्म को बाद दि जाए प्रोजित प्रभुपाद महाराज कहती आम जी सफा कर झाड़ू देखिए सफा कर सफा करा जाए झाड़ू देखिए सफा कर कौन सी कैतव धर्म ना भागवत शास्त्र ये नान्यत्र तेणु यही भाव अनेक भाव रही कौन कह तेणु तापर श्लोक कहते तृतीय नंबर श्लोक ये हूँ निगम गलबरोत फलम सुख मुखाद अमृत द्रव संचित पीबत भागवत रसमालय मुहुरो रसिका भू भावक व्यास जब रचना कले से कहना शुण बोली भागवत सुप्रिय पान कर पान कर यह रस रही निगम गलपतर गाड़ी तक फल ସମସ୍ତ ବୈଦିକ ଶାସ୍ତ୍ରର ଇଏ ଗୋଟେ କଳ୍ପତରୁ, ବୈଦିକ ଶାସ୍ତ୍ର କଳ୍ପତରୁ କହିଲେ ଆମେ ଯାହା ଚାହିଁବା ତାହା ପ୍ରାପ୍ତ ହେଇପାରିବା। କଳ୍ପତରୁ ତାହାର ସୁପକ ମିଷ୍ଟ ଫଳ ହେଉଛନ୍ତି ଭାଗବତମ ନିଗମ କଳ୍ପତରୁ ଗଳିତମ ଫଳମ, ସୁଖ ଗଳିତମ ଫଳମ ପାଚିଗଲେ ଆମ୍ବ ପାଚିଗଲେ ଝଡ଼ି ଯାଉଛି, କିନ୍ତୁ ଇଏ ଫଳ ଏଭଳି ଝଡ଼ୁ ନାହିଁ, ତଳେ ପଡ଼ି ନାହିଁ। ଏ ଗୁରୁ ଶିଷ୍ୟ ପରମ୍ପରାରେ ଆମ ବାବୁ ଆସୁଛି, ଗଳିତମ ଫଳମ ପତିତମ ନୁହଁ ଫଳମ ଏବଂ ଗଳିତମ ଫଳମ ସୁଖମୁଖା। ଏଇଭଳି ଭାବ ଯେତେବେଳେ ଆସୁଛି ଗୁରୁ ଶିଷ୍ୟ ପରମ୍ପରାରେ, ସେ ବ୍ୟାସଦେବ ପ୍ରଧାନ କଲେ ସୁଖଦେବ ଗୋସ୍ୱାମୀଙ୍କୁ। ସୁଖଦେବ ବ୍ୟାସଦେବଙ୍କର ଅନେକ ସେ ଶିଷ୍ୟ ରହିଛନ୍ତି, ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ସବୁ ଯେଉଁ ବିଭିନ୍ନ ଶାସ୍ତ୍ର ସବୁ ରଚନା କରିଥିଲେ, ବେଦ ଉପନିଷଦ ପୁରାଣ ଇତ୍ୟାଦି ସବୁକୁ ବିଭିନ୍ନ ଛାତ୍ର ଶିଷ୍ୟମାନଙ୍କୁ ଦେଲେ, ଜୈମିନୀ ପୈଳ ଇତ୍ୟାଦିଙ୍କୁ ସବୁ ପ୍ରଦାନ କଲେ, କିନ୍ତୁ ଭାଗବତଙ୍କୁ କାହାକୁ ପ୍ରଦାନ କରିନଥିଲେ, ଉପଯୁକ୍ତ ପାତ୍ର ନଥିଲେ। ଭାଗବତ ଶାସ୍ତ୍ରର ମହିମା ଏଭଳି ରହିଛି, କ'ଣ କହିବା ଆମେ। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କରିଥିଲେ, ତେଣୁ ଭଗବାନଙ୍କ ପ୍ରାର୍ଥନାରେ ଏଇ ସୁଖଦେବ ଗୋସ୍ୱାମୀ ଆସିଲେ। ସୁଖଦେବ ଗୋସ୍ୱାମୀ ଆସିଲେ ତ ଚାଲିଲେ ପ୍ରବଜୟ କରିବା ପାଇଁ, ଆଉ ଦ୍ୱିତୀୟ ଅଧ୍ୟାୟରେ ସେଇଟା ଶୁଣିବା। ସୁଖ ଗୋସ୍ୱାମୀ କହୁଛନ୍ତି, ତାଙ୍କ ଗୁରୁଙ୍କୁ ବନ୍ଦନା କରୁଛନ୍ତି, ସୁଖଦେବ ଗୋସ୍ୱାମୀ ଜନ୍ମ ହେଲେ କ'ଣ ଜଂ ପ୍ରବଜନ୍ତ ଅନୁପେତ ଅପେତ କୃତ୍ୟମ, ଜନ୍ମ ହେଲେ ତ ଚାଲିଲେ ପ୍ରବଜୟା କରିବା ପାଇଁ। ତେଣୁ ବ୍ୟାସଦେବ ତାଙ୍କ ପଛେ ପଛେ ଯାଉଛନ୍ତି, ପୁତ୍ର ନାମକରଣ ହେଇନି, ପୁତ୍ର ହେତି କହୁଛନ୍ତି, କିନ୍ତୁ ସେ ଶୁଣିଲେ ନାହିଁ। ଯାହାଙ୍କ ପାଇଁ ଅପେକ୍ଷା କରି ରଖିଥିଲେ, ଭାଗବତ ଶାସ୍ତ୍ରରୁ ରଖିଛନ୍ତି, ପ୍ରଦାନ କରିବେ। କୁହାଯାଇଛି, ଚାରି ବେଦ ଦଧି ଭାଗ ବତନବନିତ ମଥିଲେ ନ ସୁଖେ ଖାଇ ଲେନ ପରୀକ୍ଷିତ। ଏ ସୁଖ ମନ୍ଥନ କରିକିରି ପରୀକ୍ଷିତକୁ ପ୍ରଦାନ କଲେ, କିନ୍ତୁ ପ୍ରକୃତରେ ବ୍ୟାସଦେବ ଏ ଯେଉଁ ଶାସ୍ତ୍ରକୁ ରଚନା କରିଛନ୍ତି, ଏ ସୁଖଦେବଙ୍କୁ ଦେଉଛନ୍ତି। ଇଏ କ'ଣ ହେଉଛି, ଇଏ ହେଉଛି ଲହୁଣୀ ବା ଇଏ ହେଉଛି ଅମୃତ। ଏ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଅଛି, ଶ୍ଳୋକଟି ଅଛି। ତେଣୁ ଏଇଭଳି ଭାବରେ ବ୍ୟାସଦେବ ଚିନ୍ତା କରୁଛନ୍ତି, କ'ଣ କରିବା, ଯାହାଙ୍କ ଉପରେ ଆଶା ଥିଲା ସେ ଚାଲିଗଲେ, କ'ଣ କରିବା ବର୍ତ୍ତମାନ। ତେଣୁ ତାଙ୍କ ଶିଷ୍ୟମାନଙ୍କୁ ସେହିସବୁ ଶ୍ଳୋକକୁ ଶିଖେଇକିରି ପଠେଇଲେ, ଯାହା କେଉଁଠି ଅଛି ସୁଖ ଦେଖ ପାଅ। ତେଣୁ ସେମାନେ ସବୁ ଆବୃତ୍ତି କରୁଥିଲେ, ଏଭଳି ଶ୍ଳୋକ ସବୁ ରହିଛନ୍ତି, ଆବୃତ୍ତି କରୁଥିଲେ। ଯେଉଁ ଶ୍ଳୋକ ଶୁଣିକିରି ସୁଖଦେବ ଗୋସ୍ୱାମୀ ଆସିକିରି ଅଧ୍ୟୟନ କଲେ, ଭାଗବତମ ଅଧ୍ୟୟନ କଲେ, ଏସବୁ ବର୍ଣ୍ଣନା କଲେ। ଯେଉଁ ଭାଗବତମ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଏ ଯେଉଁ ଅହୋ ବକୀୟଂ ସ୍ତନ କାଳକୂଟଂ, ଏହି ଶ୍ଳୋକରେ ଭାଷ୍ୟରେ କୁହାଯାଇଛି, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଧିକ୍ ମେ ମତି, ମୋର ମତିକୁ ଧିକ୍, ଏତେ ସବୁ ମୁଁ ନଷ୍ଟ କରିଦେଲି ଭ୍ରମଚିନ୍ତନ କରିକିରି, ଧିକ୍ ମେ ମତି, ଏଇଭଳି ଭାବ ପରିନିଷ୍ଠିତ ବି ନିର୍ଗୁଣୀ ଉତ୍ତମ ଶ୍ଳୋକ ବାର୍ତ୍ତା ଭୂତ ଚେତା ରାଜର୍ଷି ଆଖ୍ୟାନ ଦଧିତବାନ, ଏଭଳି ଭଗବାନ କଥା ରହିଛି। ପରିନିଷ୍ଠିତ ବି ସେ ପ୍ରଥମେ ନିର୍ଗୁଣୀୟ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଶ୍ରବଣ କଲେ, ଆସିଲେ ପିତାଙ୍କ ପାଖକୁ ଆସିଲେ, ଅଧ୍ୟୟନ କଲେ, ଏବଂ ଅଧ୍ୟୟନ କରିକିରି କହିଲେ ପରୀକ୍ଷିତ ମହାରାଜଙ୍କୁ ପ୍ରଧାନ ପ୍ରଥମଥର ପାଇଁ କୁହାଗଲା, ଏଇଟା ଉନ୍ମୋଚନ ହେଲା, ଇନୋଗ୍ରେସନ ହେଲା। ସୁଖଦେବ ଭଗବାନ ଚାଲିଯିବାର 30 ବର୍ଷ ପରର ଘଟଣା, 5000 ବର୍ଷ ତଳର ଘଟଣା। ଏ ଶାସ୍ତ୍ର ଏଭଳି ଆମେ କହିବା, ଯେତେବେଳେ ଶୁଣୁଛନ୍ତି ସୁଖଦେବ ଗୋସ୍ୱାମୀ ଯେତେବେଳେ କହିଲେ, ନାରଦ ମୁନି ବ୍ୟାସଦେବ ଯେତେବେଳେ ଶୁଣୁଥିଲେ, ତାଙ୍କୁ ଲାଗୁଥିଲା ଅଶ୍ରୁତ ଚରମିବ, ଯେ ଶୁଣିନାହାନ୍ତି ଭାଗବତ ଶାସ୍ତ୍ର ଏଭଳି ଏଭଳି ରହିଛି, ଯେତେବେଳେ ଶୁଣିଲେ ଲାଗୁଛି ନୂଆ ପ୍ରଥମଥର ପାଇଁ ଶୁଣୁଛି, ଏଭଳି ଭାବ। ତେଣୁ ଏ ଯେଉଁ କୁହାଗଲା ନିଗମ କଳ୍ପତରୁ ଗଳିତମ ଫଳମ, ଇଏ ସୁପକ ମିଷ୍ଟ ଫଳ, ଯଦି ଫଳଟି ମିଷ୍ଟ ମିଷ୍ଠା ଫଳ ଏବଂ ପାଚିଯାଇଛି ମଧ୍ୟ, ସୁହା ଯଦି ଛୁଇଁଦେବ ତାହାର ମିଷ୍ଟତା ଆହୁରି ବଢ଼ିଯିବ। ଭାଗବତ ଶାସ୍ତ୍ରର ମିଷ୍ଟତା ଏଇଭଳି ଭାବରେ ରହିଛି। ଏଇଟା ପାନ କରୁଥିଲେ ପରୀକ୍ଷିତ ମହାରାଜ, ପାନ କରୁଥିଲେ, ଏବଂ ବ୍ୟାସଦେବ ଚାହାନ୍ତି ଆପଣମାନେ ସମସ୍ତେ ପାନ କରନ୍ତୁ, ସେଥିପାଇଁ କୁହାଗଲା ପିବନ୍ତମ ଭାଗବତମ, ଶୁଣନ୍ତ ବୋଲି କୁହାଗଲା ନାହିଁ, ପିବତମ ପାନ କରନ୍ତୁ ଏଇଟାକୁ, ଗଳିତମ ସୁଖମୁଖାଦ ଅମୃତ ସଂଯୁକ୍ତ ପିବତ ଭାଗବତ ରସମ ଆଳୟ, ଇଏ ରସର ଆଳୟ, ଆଳୟ କହିଲେ ସମୁଦ୍ର ବା ଲୟ, ମୃତ୍ୟୁ ପର୍ଯ୍ୟନ୍ତ ଏଠି ପାଳନ କରିବେ। ଏଠି ରହିଛି ଆଚ୍ଛା ରସମାଳ ମୁହୁରୁ ପ୍ରତି ମୁହୂର୍ତ୍ତରେ ଅହୋ ରସିକା ଭୁବି ଭାବୁକା ହେ ଭୁବି ଏ ଭାରତବର୍ଷରେ ଏଇ ଭାଗବତ ଏଇ ପୃଥିବୀ ପୃଷ୍ଠରେ ଏ ଭାଗବତ ଉପଲବ୍ଧ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। କ'ଣ ନା କ'ଣ ନ ସତ୍ୟ ନ ବୈକୁଣ୍ଠ ନାସ୍ତି ରସ ଅତ୍ର ବିବନ୍ଧୁ ସଦ୍ଭାଗା ମା ମୁଚନ୍ଦୁ କରିଛି ସ୍ୱର୍ଗୀ ସତ୍ୟ ଯେ କହିଲା ସେ ବୈକୁଣ୍ଠ ନାସ୍ତି ଆମ ରସ ସ୍ୱର୍ଗରେ ସ୍ୱର୍ଗ ଦେବତାମାନେ ଆସିଥିଲେ ପ୍ରାର୍ଥନା କରୁଥିଲେ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଭୁ ଏ ନିଅନ୍ତୁ ଅମୃତକୁ ନିଅନ୍ତୁ ପରିକୀତଙ୍କୁ ଦେଇଦେଲେ ସାପ କାମୁଡ଼ିଲେ ମୋତେ କିଛି ଅସୁବିଧା ହେବ ନାହିଁ କିନ୍ତୁ ସେ ତାଙ୍କୁ ବିଧାୟ କରିଦେଲେ ତାଙ୍କର ଅଧିକାର ନାହିଁ ବୋଲି ବିଧାୟ କରିଦେଲେ ସ୍ୱର୍ଗରେ ନାହିଁ ସତ୍ୟ ବ୍ରହ୍ମା ବ୍ରହ୍ମଲୋକରେ ନାହିଁ କୈଳାସ ଶିବଲୋକରେ ନାହିଁ ଏବଂ ବୈକୁଣ୍ଠ ନାସ୍ତେ ଏବଂ ରସ ବୈକୁଣ୍ଠ ଲୋକରେ ନାହିଁ ଭଗବାନ ଯେଉଁଠି ରହିଛନ୍ତି ନାହିଁ ଅତ୍ର ଅତଃ ପିବନ୍ତୁ ସଦ୍ଭାଗା ଏଇଟା ପଦ୍ମପୁରାଣରେ ଭାଗବତ ପୁରାଣ ମହାତ୍ମାରେ ବର୍ଣ୍ଣନା କରାଯାଇଛି ମା ମହାମଞ୍ଚନ୍ତୁ କରିଛି କେବେ ହେଲେ ତ୍ୟାଗ କରନ୍ତୁ ନାହିଁ ଏଭଳି ଶାସ୍ତ୍ର ରହିଛନ୍ତି। ତେଣୁ ସୁଖମୁଖାଦ ଅମୃତ ଭିବଦମ ଭାଗବତ ରସମା ମୂର ରସିକା ଭୂ ଭାବୁକା ଏ ତିନୋଟି ଶ୍ଲୋକରେ ମଙ୍ଗଳାଚରଣ କରି ଏ ଶ୍ଲୋକର ଭାଷାରେ ଆମେ ସଂକ୍ଷେପରେ କହିବା ବିଶ୍ୱନାଥ ଚକ୍ରପୀଠ କହୁଛନ୍ତି ଏମସ୍ୟ ଶାସ୍ତ୍ର ଶିରୋମଣି ଈଶ୍ୱର ଅବରୋଧକତ୍ୱାନି ପ୍ରଭାବ ଐଶ୍ୱର୍ଯ୍ୟ ମୁକ୍ତ ମାଧୁର୍ଯ୍ୟ ଯାହା ପୂର୍ବ ଯେଉଁ ଦୁଇଟି ଶ୍ଲୋକରେ ଭଗବାନଙ୍କର ଐଶ୍ୱର୍ଯ୍ୟ କୁହାଯାଇଛି ଏଥିରେ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ଏଥିରେ ତାଙ୍କ ମାଧୁର୍ଯ୍ୟ ରହିଛି ଦୁଇ ପ୍ରକାର ଭଗବତ ଅନୁଭୂତି ରହିଛି ଗୋଟେ ଐଶ୍ୱର୍ଯ୍ୟ ଅନୁଭୂତି ଗୋଟେ ମାଧୁର୍ଯ୍ୟ ଅନୁଭୂତି ବୃନ୍ଦାବନରେ ଯେଉଁ ଭଗବାନଙ୍କ ଲୀଳା ହେଉଛି ମାଧୁର୍ଯ୍ୟ ଲୀଳା ଏବଂ ମଥୁରା ଏବଂ ଦ୍ୱାରକା ଲୀଳା ହେଉଛି ଐଶ୍ୱର୍ଯ୍ୟ ଲୀଳା। ତେଣୁ ଏହିଭଳି ଭାବରେ ବର୍ତ୍ତମାନ ମାଧୁର୍ଯ୍ୟ କୁହାଯାଇଛି ବିଶ୍ୱନାଥ ଚକ୍ରପୀଠ କହୁଛନ୍ତି ଏଇଭଳି ଭାବରେ କହି ଆମେ ଆରମ୍ଭ କରିବା ଚାରି ନମ୍ବର ଶ୍ଲୋକରୁ କଥା ଆରମ୍ଭ କରିବା। ତେଣୁ ଏଠି କୁହାଯାଉଛି ଚାରି ନମ୍ବର ଶ୍ଲୋକରେ ନୈମିଷେ ନିମିଷ କ୍ଷେତ୍ରେ ଋଷୟ ସୋନକାଦୟ ସତ୍ରଂ ସ୍ୱର୍ଗାୟ ଲୋକାୟ ସହସ୍ର ସମବାସତ ଏଠୁ ଆରମ୍ଭ ହେଲା କଥା ଇଏ ହେଉଛି ମଙ୍ଗଳାଚରଣ ଏଠୁ ଆରମ୍ଭ ହେଲା ନୈମିଷାରଣ୍ୟରେ ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି ଉତ୍ତରପ୍ରଦେଶରେ ସେ ସ୍ଥାନ ରହିଛି। ତେଣୁ ନୈମିଷେ ଅନିମିଷ କ୍ଷେତ୍ରେ ଇଏ ହେଉଛି ଭଗବାନଙ୍କ ସ୍ଥାନ ଅନିମିଷ ଭଗବାନଙ୍କ ସ୍ଥାନ ଇଏ ଏବଂ ଋଷୟ ସୌନକାଦୟ କେତେ ସଂଖ୍ୟକ ଋଷି ଥିଲେ କୁହାଯାଇ ନାହିଁ କିନ୍ତୁ ଆଚାର୍ଯ୍ୟମାନେ କୁହନ୍ତି 88,000 ଋଷି ଶ୍ରବଣ କରୁଥିଲେ କାରଣ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଥିଲେ ସେତେବେଳେ 60,000 ଋଷି ଥିଲେ କିନ୍ତୁ ଅନ୍ୟମାନେ ଋଷିମାନେ ବହୁତ ମନ ଦୁଃଖ କଲେ ଶୁଣିପାରିଲେ ନାହିଁ କିନ୍ତୁ ତାଙ୍କୁ ଗୋଟେ ସୁଯୋଗ ମିଳିଲା ତେଣୁ ଆହୁରି 28,000 ଋଷି ଆସି ପହଞ୍ଚିଗଲେ 88,000 ଋଷି ଆସି ପହଞ୍ଚିଗଲେ ଚିନ୍ତା କରନ୍ତୁ। ତେଣୁ ସୋନକାଦେହ ସୋନକ ତାଙ୍କର ମୁଖ୍ୟ ହେଉଛନ୍ତି ସୋନକ ଏ ଭୃଗବଂଶରେ ଆସୁଛନ୍ତି ସୋନକ ଇଏ ବୋଲି ସବୁ ଜ୍ଞାନ ରହିଛି ତାଙ୍କର। ତେଣୁ ସତ୍ରଂ ସ୍ୱର୍ଗାୟ ଲୋକାୟ ଏ ଯେଉଁ ସଭା ହେଇଛି ସ୍ୱର୍ଗାୟ ଲୋକାୟ କହିଲେ ସ୍ୱର୍ଗ ଲୋକ ଯିବା ପାଇଁ ନୁହଁ ଆଚାର୍ଯ୍ୟ ମାନେ ଟୀକାରେ କହିଛନ୍ତି ଭଗବତ ଧାମ ଯିବା ପାଇଁ ଭାଗବତ ଶାସ୍ତ୍ର କୁହାଯାଇଛି ଭଗବତ ଧାମ ଯିବା ପାଇଁ ସ୍ୱର୍ଗାୟ ଲୋକାୟ ସହସ୍ର ସମାସତ 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ଉପସ୍ଥିତ ଥିଲେ ସେଇଠି ସହସ୍ର ସମାସତ। ତେଣୁ ଏ ଶ୍ଲୋକରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ପ୍ରଥମ ତିନି ଶ୍ଲୋକରେ ଶ୍ରୀମଦ୍ ଭାଗବତମର ପ୍ରସ୍ତାବନା କରାଗଲା ବର୍ତ୍ତମାନ ଏ ମହାନ ସାହିତ୍ୟର ବିଷୟ ଉପସ୍ଥାପନ କରାଯାଉଛି। ଶ୍ରୀମଦ୍ ଭାଗବତମର ପ୍ରଥମ ବ୍ୟାଖ୍ୟାନ ଶ୍ରୀ ସୁଖଦେବ ଗୋସ୍ୱାମୀ କଲେ ତାପରେ ନୈମିଷାରଣ୍ୟ କ୍ଷେତ୍ରରେ ଏହାର ଦ୍ୱିତୀୟ ଆବୃତ୍ତି ହେଲା। ବାୟବତନ୍ତ୍ରରେ କୁହାଯାଇଛି ଯେ ଏହି ବ୍ରହ୍ମାଣ୍ଡର ଶିଳ୍ପୀ ଶ୍ରୀ ବ୍ରହ୍ମାଜୀ ଏକ ମହାନ ଚକ୍ର କଥା ଚିନ୍ତା କଲେ ଯାହା ସମଗ୍ର ବିଶ୍ୱକୁ ଆବୃତ କରିପାରିବ ଏ ଚକ୍ରର ନାଭି ନୈମିଷାରଣ୍ୟରେ ସ୍ଥିର କରାଗଲା। ଠିକ୍ ସେହିପରି ବରାହ ପୁରାଣରେ ମଧ୍ୟ ଏ ନୈମିଷାରଣ୍ୟ ସମ୍ବନ୍ଧରେ କୁହାଯାଇଛି ଏଠାରେ ଯଜ୍ଞ କଲେ ଅସୁରମାନଙ୍କର ଶକ୍ତି ହ୍ରାସ ହୋଇଯାଏ ତେଣୁ ବ୍ରାହ୍ମଣମାନେ ଯଜ୍ଞ କାର୍ଯ୍ୟକ୍ରମ ନିମିତ୍ତ ନୈମିଷାରଣ୍ୟକୁ ଅଧିକ ପସନ୍ଦ କରନ୍ତି। ନୈମିଷାରଣ୍ୟ ଏଭଳି ସ୍ଥାନ ରହିଛି ସେ ବାଦ सुदर्शन कहते स्वर्गाय कहले कौन ना स्वर्गे गीयते इति स्वर्गाय हरि स्वर्गरे मध्य भगवान हरिंकर गुणगान स्वर्गाय गीयते इति स्वर्गाय हरि शुद्ध हरि थरे कहते देवता मैंने नारद मुनि पूर्वर थे जन गंधर्व थे दुईट पूर्वजन्म रही गोटे पूर्वजन्म गंधर्व थे डाकी स्वर्ग बहु भगवान गुणगान करने कि नारद मुनि एभली मत हो रही थे सी जो पुरुष स्त्री आकर्षण विषय गान गीत गान कले तेणु अभिशाप देदे से तेणु से गोटे दासीपुत्र आसते नारद मुनि कथा भागवत प्रथम स्कंद षष्ठ अध्याय नारद मुनि निजे कही कथा जो थे गंधर्व थे सीटा सप्तम स्कंद युधिष्ठिर महाराज को नारद मुनि ये स्वर्ग से सब भगवान गुणगान कर तेणु इति हरि सहैव लोक ताकर लोक स्वर्गाय लोकाय कहले लोक कौटा ना भक्तानाम निवास स्थान भगवत धाम वैकुंठ भगवत धाम गोल वृंदावन से जीप सब यह व्यवस्था करेणु प्रभुपाद महाराज मत चाहते आम समस्ते भगवत धाम को जीवा आम गोटे कथा रही प्रभुपाद महाराज गत काल गोटे बाणी थी बहुत बढ़िया लगे से कहले यू आर माइ लिम्स अफ माइ बॉडी यू आर ऑल आर लिम्स अफ माइ बॉडी तुम सब आम जो मैंने इस्कन रही चे आम समस्ते प्रभुपाद शरीर अंग तेणु आम ये कार्य करवा प्रभुपाद को जमीन कष्ट न हो इच्छा पूरण करने मिलमिश कार्य करवा कोऑपरेट टॉलरेट एंड कोऑपरेट प्रभुपाद महाराज कहते तेणु आमर आम क्षुद्र जीवन नुह महान जीव कारण प्रभुपाद आश्रय नहींचे प्रभुपाद आम अंग प्रभुपाद महाराज कह गत वाणी आप देखिए रही सीटा आमर के महानता चिंता करवा प्रभुपाद आम प्रभुपाद निज जन बोली भगवान आम कृपा करेंगे भीष्मदेव स्तुति से भगवान कही ना कौन भागवत नवस्कंद से कहले अहम भक्त पराधीन ये स्वतंत्र ही बीज साधुवीर भस्त हृदय भक्ति भक्तजन प्रिय भगवान भक्त अधीन हो जाती खाली भक्त अधीन हो जाती भक्त निजजन प्रिय भक्तिजन प्रिय प्रभुपाद महाराज निजजन के बड़ भाग्य चिंता कर प्रभुपाद संस्था जोग देचे के बड़ भाग्य यहाँ तेणु पंचम नव श्लोक कहते जे तय कदा तु मुनय प्रात हृत हृताग्नय सत्कृत सुत आसीन प्रपृछ प्रपुछे प्रपुच्छु इदम आदरा तेणु ये जो यज्ञ करने आरंभ यज्ञ चली समय सुत गोस्वामी आज पहुँचीगले तेणु गोटे दिन सुत गोस्वामी से यज्ञ चल सुत गोस्वामी थी यज्ञ चलता गोटे दिन कौन कर एकदा तु मुनय मुनि मैंने तर मुख्य होती सौनक से प्रात हृत हृताग्नय सका उठिकी ये जो यज्ञ करने आरंभ करते हृताग्नय सत्कृतम सुतम आसीनम तेणु से सब यज्ञ को बंद करदे सुतम आसीनम सुतम कहले शुग्र सुतम ब्रह्मर्षण सुत आगर पिता बहुत जड़े महान व्यक्ति थे सुत गोस्वामी तीन जन कृपा प्राप्त होती सुखदेव गोस्वामी गोटे कृपा प्राप्त होती व्यासदेव गोटे कृपा प्राप्त होती बलराम गोटे कृपा प्राप्त होती सुख गोस्वामी एभली से कृपा प्राप्त व्यक्ति सुखदेव गोस्वामी जो कहते 200 वर्ष पर कौन हम से कहीदे द्वादश खंड चतुर्थ अध्याय कही आम शिशुमंद राधाकुंद महाराज कहते सुत गोस्वामी पचारि बसते किंतु सुखदेव गोस्वामी तुम डाकिले परीक्षित महाराज पाखे पठे बसइले एवं कहले ये सुत नई विशारण कह 200 वर्ष पर से कहले भक्त कथा आज प्रभु कहते कि भाव में भविष्य कथा से जापारती सुखदेव गोस्वामी से भाव तेणु कौन कहते ये भाव में आदर करी गोटे आसन दे कि प्रश्न पचारे ତେଣୁ କ'ଣ ପ୍ରଶ୍ନ, ରୋଷେଇ ଉଚୁ, ଛଅ ନମ୍ବର ଶୁଳ କହେ ରୋଷେଇ ଉଚୁ, ସୌନକ କୁହାଯାଏ, ସୌନକ ବୋଲି କୁହାଯାଏ ନାହିଁ, କାହିଁକି ପ୍ରଥମେ ସ୍ଥିର କରାଯାଇନଥିଲା, 88,000 ଋଷି ରହିଛନ୍ତି, କିଏ କିଏ ସବୁ କ'ଣ କହୁଛନ୍ତି ଋଷି, ରୋଷେଇ ବୋଲି କୁହାଗଲା, ତାପରେ ଡିସାଇଡ଼ କରାଗଲା ଜଣେ କହିବେ, ସେ ହେଉଛନ୍ତି ସୌନକ ଋଷି। ତେଣୁ ଏଠି ରୋଷେଇ ଉଚୁ କହିଲେ, ତୋୟା ଖଳୁ ପୁରାଣାନି ସେତିହାସାନି ଚାନଘ ଆଖ୍ୟାତାନି ଅପି ଅଧିତାନି ଧର୍ମଶାସ୍ତ୍ରାଣୀ ଜାନୁତ। ତାଙ୍କୁ ବହୁତ ସମ୍ମାନ ପ୍ରଦର୍ଶନ କରିକିରି ବ୍ୟାସାସନ ଦେଇ କହୁଛନ୍ତି, ତୋୟା ଖଳୁ ପୁରାଣାନି, ପ୍ରଭୁ ଆପଣ ସବୁକିଛି ପୁରାଣ ବିଷୟରେ ଜାଣିଛନ୍ତି, ପୁରାଣାନି ଇତିହାସାନି ଜାନଘ, ଇତିହାସ କହିଲେ ମହାଭାରତ ରାମାୟଣ ଇତ୍ୟାଦି ସେସବୁ ଜାଣନ୍ତି, ତେଣୁ ଆଖ୍ୟାତାନି ଏଇଟାକୁ ଆପଣ ଅଧିତାନି ଏଇଟାକୁ ଆପଣ ଅଧ୍ୟୟନ କରିଛନ୍ତି ଏବଂ ମଧ୍ୟ ପ୍ରବଚନ କରିଛନ୍ତି, ଆଖ୍ୟାତାନି ଅଧିତାନି ଧର୍ମଶାସ୍ତ୍ରାଣୀ ଜାନୁତ, ବହୁତ ପ୍ରକାର ଧର୍ମଶାସ୍ତ୍ର ରହିଛି, ପ୍ରଭୁପାଦ ମହାରାଜ କହନ୍ତି 20 ପ୍ରକାର ଧର୍ମଶାସ୍ତ୍ର ରହିଛି, ଏସବୁ ଭିତରେ ସେ ପ୍ରବୀଣ ଥିଲେ, ସୁତ ଗୋସ୍ୱାମୀ ଏଭଳି ଥିଲେ। ତେଣୁ ଏ ଶ୍ଳୋକରେ କୁହାଯାଉଛି, 6 ଶ୍ଳୋକରେ ଶ୍ରୀଦର୍ଶ୍ୱାମୀ କହୁଛନ୍ତି, ବିବିଧିତାନ ଅର୍ଥାନ୍ ପ୍ରଷ୍ଟୁମ ସୁତସ୍ୟ, ତାଙ୍କର ଯେଉଁ ମନୋଭାବ ରହିଛି ସେଇଟାକୁ କହିବା ପାଇଁ ଏଇଟା ଆରମ୍ଭ ହେଇଛି, ସର୍ବଶାସ୍ତ୍ର ଜ୍ଞାନାତି ସ୍ୱୟଂ ଆହୁ, ସବୁ ଶାସ୍ତ୍ରରେ ଜାଣିଛନ୍ତି, କାହିଁକି ତାଙ୍କୁ କୁହାଗଲା କହିବା ପାଇଁ, ସବୁ ଶାସ୍ତ୍ରରେ ଜାଣନ୍ତି। ଏବଂ ତ୍ରିଭି କହିଲେ, ଇତିହାସ ମହାଭାରତ ଆଦି ରାମାୟଣ ଇତ୍ୟାଦି ଏସବୁ ଜାଣିଛନ୍ତି ସିଏ, ପ୍ରଭୁପାଦ ମହାରାଜ କହିଛନ୍ତି ଯେ 6 ଦର୍ଶନ ରହିଛି, କ'ଣ ଏଇଟା କହିନଥ ପରଶୁଳ କହିଛନ୍ତି, ପ୍ରଭୁପାଦ ମହାରାଜ କହନ୍ତି କେଉଁମାନେ ବ୍ୟାସ ଆସନରେ ବସିବା ପାଇଁ ଯୋଗ୍ୟ, ନା ଯେଉଁମାନେ ଅବୈଧ ସ୍ତ୍ରୀ ସଂଘ, ପ୍ରାଣୀବଦ୍ଧ ବା ମାଂସାହାର, ନିଶାଦ୍ରବ୍ୟ ସେବନ ଏବଂ ସମସ୍ତ ପ୍ରକାର ଦ୍ୟୁତ କ୍ରୀଡ଼ା ମୁକ୍ତ, ସେମାନେ ବ୍ୟାସାସନରେ ବସିବା ପାଇଁ ଯୋଗ୍ୟ। ତେଣୁ ବ୍ୟାସାସନରେ ବସିବା ପୂର୍ବରୁ ଗୋସ୍ୱାମୀ ଏ ସମସ୍ତ ଦୁର୍ଗୁଣରୁ ପୂର୍ଣ୍ଣ ରୂପେ ମୁକ୍ତ ହେବା ଉଚିତ, ଆମର ଏଭଳି ସଂସ୍ଥା। ତେଣୁ ରହିଛନ୍ତି, ଚାଲିଛନ୍ତି, ଦିଆ ହେଇନି ତ, ଖୋଲା ଅଛି ତ। ତେଣୁ 7-8 ଶ୍ଳୋକ କୁହାଯାଉଛି, ଜାନି ବେଦ ବିଧାନ ଶ୍ରେଷ୍ଠ ଭଗବାନ ବାଦରାୟଣ ଅନୀଚ ମୁନୟ ସୁତ ପରାଭର ବିଦୋ ବିଦୋ, କହୁଛନ୍ତି ଜାନି ବେଦ ବିଧାନ ଶ୍ରେଷ୍ଠ, ବିଦ୍ୱାନ ମାନ ଭିତରେ ଆପଣ ଶ୍ରେଷ୍ଠ ଜାନି, ଏବଂ ଭଗବାନ ବାଦରାୟଣ, ଭଗବାନ ବାଦରାୟଣ କହିଲେ ବ୍ୟାସଦେବ, ସେ ଶାସ୍ତ୍ର ରଚନା କଲେ, ଏବଂ ଅନୀଚ ଅନ୍ୟତ ମୁନୟ ସୁତ, ଏବଂ ଅନ୍ୟ ମୁନିମାନ ବିଷୟରେ ମଧ୍ୟ ବହୁତ ଜ୍ଞାନ ରହିଛି, କିନ୍ତୁ ସୁତ ଗୋସ୍ୱାମୀ ସେସବୁ ଜାଣନ୍ତି, ପରାବର ବିଧୋ ବିଧୋ, ପର ଏବଂ ଅବର, ପର କହିଲେ ଶ୍ରେଷ୍ଠ ଜ୍ଞାନ ଭଗବତ ସମ୍ବନ୍ଧୀୟ ଜ୍ଞାନ, ଅବର କହିଲେ ଏ ଗୁଣ ବିଷୟରେ ଜ୍ଞାନ, ପର ଏବଂ ଅବର ଏ ଦୁଇଟି ଯାକ ବିଷୟରେ ବିଧୁ ସବୁ ଜାଣନ୍ତି ସେ। ତେଣୁ ପ୍ରଭୁପାଦ ମହାରାଜ ଶ୍ଳୋକ ଭାଷାରେ କହୁଛନ୍ତି, ବ୍ୟାସଦେବଙ୍କ ବ୍ୟତୀତ ଅନ୍ୟ କେତେକ ଋଷି ଅଛନ୍ତି ଯେଉଁମାନେ ଷଡ଼ ଦର୍ଶନ ରଚନା କରିଛନ୍ତି, ସେମାନଙ୍କ ନାମ ହେଲା କ'ଣ, ନା ଗୌତମ, କଣାଦ, କପିଳ, ପାତଞ୍ଜଳି, ଜୈମିନୀ ଏବଂ ଅଷ୍ଟବକ୍ର, କୁହାଯାଏ ଯେଉଁମାନେ ବ୍ୟାସ ଆସନରେ ବସିବେ ସେମାନେ ଷଡ଼ ଦର୍ଶନ ଜାଣିଥିବାର ଆବଶ୍ୟକତା ରହିଛି, ନହେଲେ କେମିତି ଭଗବାନ ପ୍ରତିପାଦନ କରିବେ, ଅନୁସବୁ କ'ଣ ଅନୁସବୁ ଖଣ୍ଡନ କରିକିରି ଭଗବାନ ପ୍ରତିପାଦନ କରିବେ, ବହୁତ ବଡ଼ ବଡ଼ ଯେଉଁ ତାର୍କିକ ସବୁ ରହିଛନ୍ତି ତାକୁ ସବୁ ଖଣ୍ଡନ କରିବାକୁ ପଡ଼ିବ, ମହାପ୍ରଭୁ ଖଣ୍ଡନ କରୁଥିଲେ। ତେଣୁ 8-9 ଶ୍ଳୋକ କହୁଛନ୍ତି, ବେଥତ୍ୱ ସୌମ୍ୟ ତତ୍ସର୍ବଂ ତତ୍ତ୍ୱ ତସ୍ତତ୍ ଅନୁଗ୍ରହାତ୍ ବ୍ରୁୟୁ ସ୍ନିଗ୍ଧସ୍ୟ ଶିଷ୍ୟସ୍ୟ ଗୁରବୋ ଗୁହ୍ୟମପି ଉତ, ଯଦି ସୁତ ଗୋସ୍ୱାମୀ କହିବେ ଏସବୁ ବହୁତ ଗୁହ୍ୟ ତତ୍ତ୍ୱ, ଏଇଟା ସବୁଠାରେ କୁହାଯିବ ନାହିଁ, ସେ କ୍ରମ ସନ୍ଦର୍ଭରେ ଯିବ ଗୋସ୍ୱାମୀ କହୁଛନ୍ତି, ତତ୍ତ୍ୱ ଗୁହ୍ୟମିତି ଚେତ୍, ଏସବୁ ଗୁହ୍ୟ ଜ୍ଞାନ ସବୁ ତାକୁ ଦିଆଯାଏ ନାହିଁ, ସମସ୍ତଙ୍କୁ ଦିଆଯାଏ ନାହିଁ, ଉପଯୁକ୍ତ ପାତ୍ରରେ ଦିଆଯାଏ। ତେଣୁ ଯିବ ଗୋସ୍ୱାମୀ ତାଙ୍କ କ୍ରମ ସନ୍ଦର୍ଭରେ ଏକଥା କହୁଛନ୍ତି, ତେଣୁ ଏଠି ସେ କହୁଛନ୍ତି ତତ୍ରାବି ବକ୍ତବ୍ୟମ, କାହିଁକି ନା ବ୍ରୁୟୁ ସ୍ନିଗ୍ଧସ୍ୟ, ବ୍ରୁୟୁ ସ୍ନିଗ୍ଧସ୍ୟ ଶିଷ୍ୟସ୍ୟ ଗୁରୁବ ଗୁହ୍ୟମପ୍ୟୁତ, ଗୁରୁ ଅତି ଗୃହତ୍ତମ ଜ୍ଞାନ ସେଇମାନଙ୍କୁ ପ୍ରଦାନ କର ଯେଉଁମାନେ ଅତ୍ୟନ୍ତ ପ୍ରିୟ ତାଙ୍କର ସ୍ନିଗ୍ଧସ୍ୟ। ଯେମିତି ଆମେ ଦେଖୁଛେ ଦ୍ରୋଣାଚାର୍ଯ୍ୟ ତାଙ୍କ ପୁତ୍ରକୁ ପ୍ରଦାନ କଲେ ନାହିଁ ଅଶ୍ୱତ୍ଥାମାଙ୍କୁ, କେମିତି ଏ ଯେଉଁ ଯେଉଁ ରହିଛି ଆଟମ୍ବ ଯେଉଁ ରହିଛି କ'ଣ ସେ ଯେଉଁ ଛାଡ଼ିଥିଲେ କ'ଣ ଆଣଯୁକ୍ତ ଅସ୍ତ୍ର ଯେଉଁଟା ଯେଉଁ ରହିଛି ସେଇଟା ନ୍ୟୁକ୍ଲିୟର କ'ଣ ତାକୁ କହନ୍ତି ବ୍ରହ୍ମାସ୍ତ୍ର, ବ୍ରହ୍ମାସ୍ତ୍ର ଛାଡ଼ିବା ଜାଣିଛନ୍ତି କିନ୍ତୁ କେମିତି ୱିଥଡ୍ର କରାହେବ ଜାଣିନାହାନ୍ତି, କିନ୍ତୁ ଅର୍ଜୁନକୁ ଶିଖେଇଲେ। ଏହିଭଳି ଭାବେ ସବୁଠାରୁ ଦିଆଯାଏ ନାହିଁ ଗୃହତ୍ତମ ଜ୍ଞାନ, କିନ୍ତୁ ଯେଉଁମାନେ ସ୍ନିଗ୍ଧ ଶିଷ୍ୟ ତାଙ୍କୁ ଦିଆଯିବ। ତେଣୁ ଏଇ ପ୍ରଥମ ଶ୍ଳୋକରେ ଆମେ କହିକିରି ପ୍ରଥମ ପ୍ରଶ୍ନଟି କହିକିରି ଆମେ କଥା ବିଷୟ ଦେବା। ନଅ ନମ୍ବର ଶ୍ଳୋକରେ କୁହାଯାଉ, ତତ୍ର ତତ୍ର ଦଶା ଯୋସ୍ମନ୍ ଭବତା ଯଦ୍ ବିନିଶ୍ଚିତ ପୁଂସାମେ କାନ୍ତ ଶ୍ରେୟ ତନ୍ନ ସଂସ୍କୃତି ମହାରାଶି। ପ୍ରଥମ ନମ୍ବର ଶ୍ଳୋକ ଏ ଭାଗବତ ଆରମ୍ଭ, ଯେଉଁମାନେ ଭାଗବତ କିଛି ଜାଣିନାହାନ୍ତି ଏଇ ଶ୍ଳୋକ ଏଇ କଥାକୁ ଶୁଣିଦେଲେ ସବୁ ଜାଣିଯିବେ, ଭାଗବତ ଆରମ୍ଭ କଥା ଜାଣିଯିବେ ଏଭଳି ରହିଛି। କ'ଣ ତତ୍ର ତତ୍ର ଯେଉଁ ସବୁ ବିଭିନ୍ନ ଶାସ୍ତ୍ର ସବୁ ଆପଣ ଜାଣନ୍ତି, ଅନେକ ଶାସ୍ତ୍ର ସେ ଜାଣିଛନ୍ତି, ତେଣୁ ତା ଦେହରେ କେଉଁଟା ସାର ତତ୍ର ତତ୍ର ଅଞ୍ଜୁଷା ଯୁଷ୍ମନ୍ ଭବତା ଯଦ୍ ବିନିଶ୍ଚିତ, ଆପଣ ନିଶ୍ଚିତ କରିଛନ୍ତି କେଉଁଟା ଶ୍ରେଷ୍ଠ ଯଦି ବିନିଶ୍ଚିତ ପୁଂସା ଆମେ ଏକାନ୍ତ ଶ୍ରେୟ, ଏକାନ୍ତ ଶ୍ରେୟ କେଉଁଟା? ଭଗବତ ଗୀତାରେ ଅର୍ଜୁନ ପଚାରିଲେ ଯଶ ଶ୍ରେୟ ସ୍ଥା ନିଶ୍ଚିତ ଗୃହୀତାନ୍ୟ, ସେ ଶ୍ରେୟଟା କ'ଣ ମୋତେ କୁହନ୍ତୁ। ତେଣୁ ତନ୍ନ ସଂସ୍କୃତି ମହାରାଶି ଆପଣମାନେ ଆମକୁ କୁହନ୍ତୁ, ସେଇଟା କହିବା ଆପଣ ଆମେ ଯୋଗ୍ୟ ଶୁଣିବା ପାଇଁ, କାହିଁକି ଶୁଣିବା ତା ସବୁ କହିବେ, ଏସବୁ କଥା ଚାଲିବ। ଛଅଟି ପ୍ରଶ୍ନ ରହିଛି, ଆମେ ଗୋଟିଏ ପ୍ରଶ୍ନ କହିକି ଆମେ କଥା ବିଶ୍ରାମ ଦେବା, ସମୟ ହେଇଗଲାଣି। ଜୟ ଶ୍ରୀମଦ୍ ଭାଗବତ କୀ, ଜୟ ଶ୍ରୀ ଭଗବାନ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ସ୍ୱାମୀ ଗୌରଭକୁନ୍ଦ କୀ, ଇଦାୟ ଗୌର ପ୍ରେମାନନ୍ଦେ, ଜୟ ଶ୍ରୀ ଗୋପାଳ ମହାରାଜ।